ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
Hallelujah, Gaore. Oh, oh, Hosanna, 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 Hosanna. Hallelujah, Gaore. Gaore, 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 Gaore. ସମାଧି ଯାଇଛି ଖୋଲି, ମରଣ ତେଜି ଉଠିଲେଣି, ଯୀଶୁ ରାଜା ମରି। ପଥର ଦେଖରେ ଯାଇଛି ଗଡି, ସମାଧି ଯାଇଛି ଖୋଲି, Hallelujah, Gaore. Oh, oh, Hosanna, 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 Hosanna. Hallelujah, Gaore. Gaore, 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 Gaore.
ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, ଏସ୍ଡିଏ ମିଶନ କମ୍ପାଉଣ୍ଡ, ସାଲିସବୁରି ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍ ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ବିଶ୍ୱାସର ମୁଖ୍ୟତା। ନମସ୍କାର ପ୍ରିୟ ଶ୍ରୋତା, ସେହି ଆଦି ଅନନ୍ତ ଦୟାମୟ ପରମେଶ୍ୱର, ସର୍ବଶକ୍ତି ସର୍ବଜ୍ଞାନୀ, ପ୍ରେମର ସାଗର, ତାହାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ପରମପିତା ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ଆପଣଙ୍କର ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖୁ। ଶତ୍ରୁ ଶୟତାନ ହସ୍ତରୁ ଆପଣଙ୍କୁ ସେ ସୁରକ୍ଷାରେ ରଖନ୍ତୁ। ସେ ଆପଣଙ୍କ ସମସ୍ତ ମନୋକାମନା ପୂର୍ଣ୍ଣ କରନ୍ତୁ। ତାହାଙ୍କ ଶାନ୍ତି, ତାହାଙ୍କ ପ୍ରେମ ଆଉ ତାହାଙ୍କ କରୁଣା ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ବିଶ୍ୱାସର ମୁଖ୍ୟତା। ଯେପରିକି ସାଧୁ ପାଉଲ କହନ୍ତି ରୋମିଓ 1:12, ସେଥିରେ ଈଶ୍ୱରର ଧାର୍ମିକତା ପ୍ରକାଶିତ ହେଉଅଛି, ତାହା ବିଶ୍ୱାସମୂଳକ ଓ ବିଶ୍ୱାସଜନକ। ଯେପରି ଲେଖା ଅଛି, ଧାର୍ମିକ ବିଶ୍ୱାସ ଦ୍ୱାରା ବଞ୍ଚିବ। ପ୍ରିୟ ଶ୍ରୋତା, ପରିତ୍ରାଣ, ସମ୍ପୂର୍ଣ୍ଣତା ଏବଂ ସିଦ୍ଧତା ଯୀଶୁଙ୍କଠାରେ ପାଇଥାଉ। କିନ୍ତୁ ଅନେକ ଭାବନ୍ତି ଯେ ପରିତ୍ରାଣ ନିଜର ଚାଲିଚଳନ ଉପରେ ନିର୍ଭର କରେ, ଯେମିତି ଆଜ୍ଞା ମାନିବା ଅବା ଭଲରେ ରହିବା। ଯେଉଁଠାରେ ବିଶ୍ୱାସ ଦ୍ୱାରା ଧାର୍ମିକତା ସ୍ପଷ୍ଟ ହୁଏ ନାହିଁ, ସେଠାରେ ଅସୁରକ୍ଷିତ ଯେଉଁଠାରେ ଅସୁରକ୍ଷିତ ସେଠାରେ ଭୟ, ଏବଂ ଯେଉଁଠାରେ ଭୟ ସେଠାରେ ପ୍ରେମ ନ ଥାଏ କିନ୍ତୁ ସ୍ୱାର୍ଥ ନିରାପତ୍ତା ପାଇଁ ସିଦ୍ଧ ପ୍ରେମ ଉଭୟକୁ ଦୂର କରେ, କାରଣ ଭୟ ଦଣ୍ଡ ସହିତ ସଂଯୁକ୍ତ ରହିଅଛି। ସେହିପରି ବିଚାରକର୍ତ୍ତା ବା ପ୍ରଥମ ଜହନ 4:17-18 ଆମେ ଏହା ପାଉଅଛୁ। ଏହାର ଉଦ୍ଦେଶ୍ୟ ହେଉଛି ଜନକୁ ଭଲରେ ରହିବାକୁ ପଡ଼ିବ, କିମ୍ବା ଯଦି ଜଣେ ଭାବେ ଯେ ମୁଁ ସ୍ୱର୍ଗ ପାଇଁ ଯୋଗ୍ୟ ନୁହେଁ, ତାହେଲେ ଏସବୁ ଗୁଡ଼ିକ ଆଜିକାଲି ପରମେଶ୍ୱରଙ୍କ ଲୋକମାନଙ୍କ ପ୍ରକୃତ ବିଶ୍ୱାସକୁ ପ୍ରତିବନ୍ଧକ କରୁଅଛି। ତଦ୍ୱାରା ସେମାନେ ଆମ ପ୍ରେମର ପ୍ରେରଣା ପାଇପାରୁନାହାନ୍ତି। ଯେପରି ପ୍ରକାଶିତ 3:17 କହେ, ଏହାର ଫଳରେ ଆଜିର ମଣ୍ଡଳୀଗୁଡ଼ିକ ଆତ୍ମଭାବରେ ଋଣୀ ହୋଇପଡ଼ୁଛନ୍ତି ବୋଲି ଏଠି ଆମେ ଭାବୁଅଛୁ ବା ଲେଖା ଯାଇଅଛି। ଦ୍ୱିତୀୟ ବିଷୟ, ଆମେମାନେ ଜାଣିବା ଓ ବୁଝିବାର ଆବଶ୍ୟକତା ରହିଛି, ଯାହାକି ବିଶ୍ୱାସକୁ ପରିତ୍ରାଣ ମଧ୍ୟରେ ସ୍ଥାନ ଦିଆଯାଇଅଛି। ଅନେକ ଖ୍ରୀଷ୍ଟିଆନ ଅଛନ୍ତି ଯେଉଁମାନେ କି ବିଶ୍ୱାସ କରନ୍ତି ଓ ଶିକ୍ଷା ଦିଅନ୍ତି ଯେ ଆମର ବିଶ୍ୱାସ ହିଁ ଆମକୁ ରକ୍ଷା କରିବ, କିନ୍ତୁ ତାହା ଭୁଲ ଅଟେ। ପ୍ରିୟ ଶ୍ରୋତା, ବିଶ୍ୱାସରେ ରହିବା ବା ବିଶ୍ୱାସ ଦ୍ୱାରା ସୁରକ୍ଷା ହେବା, ତାହେଲେ ଏହା ଏକ କର୍ମ ଗଠିତ ହୁଏ ଓ ଆମେ ତାହାକୁ ପ୍ରକାଶ କରିଥାଉ। ଅନ୍ୟ ଶବ୍ଦରେ ମୁଁ କହିବାକୁ ଗଲେ, ମୁଁ ସୁରକ୍ଷା ପାଇଛି କାରଣ ମୁଁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରେ, ମୁଁ କିଛି କର୍ମ ମଧ୍ୟ କରିଛି। ଅନ୍ୟପକ୍ଷରେ ବାଇବଲ ଆମକୁ ସ୍ପଷ୍ଟ ଶିକ୍ଷା ଦିଏ ଯେ ଆମ୍ଭେମାନେ ବିଶ୍ୱାସ କରିବା ଦ୍ୱାରା ବଞ୍ଚୁଅଛୁ। ବିଶ୍ୱାସର କାର୍ଯ୍ୟ ହେଲା ସମସ୍ତଙ୍କୁ ଏକତ୍ର କରିବା କିମ୍ବା ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ କରିବା। ଗୋଟିଏ କାର୍ର ଉପରି ଭାଗ ଯେପରି ତଳଭାଗ ସହିତ ସଂଯୁକ୍ତ ହୁଏ ଏବଂ ତାହା ସକ୍ଷମ ହୋଇ ଗଢ଼ି କରିବା ପାଇଁ ଅଦ୍ଭୁତକ ଶକ୍ତି ପାଇଥାଏ, ଠିକ୍ ସେହି ପ୍ରକାରେ ବିଶ୍ୱାସ ମଧ୍ୟ କାର୍ ପରି ଦୁଇଟି ଅଂଶ ସଂଯୁକ୍ତ କରେ। ମୃତ୍ୟୁ ପାପୀମାନଙ୍କୁ ଏବଂ ଧାର୍ମିକମାନଙ୍କ ମଧ୍ୟରେ ଓ ଆମ୍ଭମାନଙ୍କୁ ଏକତ୍ର କରେ, ଯେପରି ସାଧୁପାଲ ରୋମିଓ 3:10-12 ଏହା ବର୍ଣ୍ଣନା କରି ଲେଖୁଅଛନ୍ତି। ଖ୍ରୀଷ୍ଟଙ୍କ ପାଖରେ ତାହାଙ୍କ ଦ୍ୱାରା ଆମେ ଏହି ପାପମୟ ଶରୀରକୁ ବା ଶରୀରରୁ ଖଣ୍ଡନ ଓ ବିଜୟ ଆପ୍ୟାୟିତ ହୋଇଅଛୁ। ପ୍ରାର୍ଥନା, ପ୍ରିୟ ପ୍ରଭୁ ମୋତେ ମଧ୍ୟ ଖ୍ରୀଷ୍ଟ ସହିତ ସଂଯୁକ୍ତ କାର୍ ପରି ହେବା ପାଇଁ ଶକ୍ତି ମୋତେ ଦିଅ ବୋଲି ଆମେ ପ୍ରାର୍ଥନା କରିବାର ଅଛି। ଯେପରିକି ଆମେ 1 କରନ୍ତି 1:30 ପାଉଅଛୁ, କିନ୍ତୁ ତାହାଙ୍କ ହେତୁ ତୁମେମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଛ। ସେ ଈଶ୍ୱରଙ୍କଠାରୁ ଆମ୍ଭମାନଙ୍କ ନିମନ୍ତେ ଜ୍ଞାନ ଅର୍ଥାତ୍ ଧାର୍ମିକତା, ପବିତ୍ର ଓ ମୁକ୍ତି ସ୍ୱରୂପ ହୋଇଅଛନ୍ତି ବୋଲି ସାଧୁ ପାଉଲ 1 କରନ୍ତି 1:30 କହୁଅଛନ୍ତି। ହଁ ପ୍ରିୟ ଶ୍ରୋତା, ବିଶ୍ୱାସ ଦ୍ୱାରା ଧାର୍ମିକତା ଏବଂ ବିଶ୍ୱାସ ଦ୍ୱାରା ପବିତ୍ରତା ଏ ଦୁହେଁ ମିଶି ଏକ ସିଦ୍ଧାନ୍ତ ହୁଏ, ଯାହା ବିଶ୍ୱାସ ଦ୍ୱାରା ଧାର୍ମିକତା ହୋଇଥାଏ। ଏହି ଦୁଇଟି ବିଷୟକୁ ନେଇ ଆମେ ବିଶ୍ୱାସ ଦ୍ୱାରା ଧାର୍ମିକତା ସିଦ୍ଧାନ୍ତକୁ ସ୍ପଷ୍ଟ ରୂପେ ବୁଝିଥାଉ। ପ୍ରଥମରେ ଧାର୍ମିକତା ଓ ପବିତ୍ରତା ଦୁଇଟି ପାଉଛୁ ବା ଏହି ସୁସମାଚାର ପ୍ରସ୍ତୁତ କରୁଛି କିମ୍ବା ଯାହାକୁ ଆଗରୁ ପ୍ରସ୍ତୁତ କରିଛନ୍ତି ଏବଂ ପତିତ ମାନବ ସମାଜକୁ ପବିତ୍ର ଇତିହାସରେ ଆଗରୁ ଦେଇ ଆଣୁଅଛି। ଦ୍ୱିତୀୟରେ ବିଶ୍ୱାସୀମାନେ ଏହି ଦୁଇଟିକୁ କେବଳ ବିଶ୍ୱାସରେ ପାଇଛନ୍ତି ଓ ଅନୁଭବ କରିପାରନ୍ତି ବା କରିପାରୁଛନ୍ତି। ବିଶ୍ୱାସ ଦ୍ୱାରା ଧାର୍ମିକତା ବିଷୟରେ ଏହି ଦୁଇଟି ସୂତ୍ରକୁ କେବେ ହେଲେ ମନା କରିପାରିବା ନାହିଁ। ବିଶ୍ୱାସ ଦ୍ୱାରା ଧାର୍ମିକତା ଏବଂ ପବିତ୍ରତା ମଧ୍ୟରେ ପ୍ରଧାନ ଭିନ୍ନତା ହୋଇଅଛି। ବିଶ୍ୱାସ ଦ୍ୱାରା ଧାର୍ମିକତା ଆମମାନଙ୍କୁ ଈଶ୍ୱରଙ୍କ ସମ୍ମୁଖରେ ଛିଡ଼ା ହେବା ପାଇଁ ଯୋଗ୍ୟତା କରିଅଛି। ଆପଣମାନେ ପ୍ରତିଦିନ ସ୍ନାନ ଆଉ ଜୀବଟି ଅନୁଭବ କରିଥାନ୍ତି। ବିଶ୍ୱାସ ଦ୍ୱାରା ଧାର୍ମିକତା ଓ ପବିତ୍ରତା ସର୍ବତ ଭାବେ ଗୋଡ଼ି ହୋଇ ରହିଅଛି ଏବଂ ଏହି ଦୁଇଟିକୁ ଅଲଗା କରାଯାଇପାରେ ନାହିଁ। କିନ୍ତୁ ଖ୍ରୀଷ୍ଟଙ୍କ ଧାର୍ମିକତା ହେଉଛି ଉଭୟ କେବଳ ବିଶ୍ୱାସ ଦ୍ୱାରା ବୁଝିପାରିବା ନୁହେଁ। ବିଶ୍ୱାସ ଦ୍ୱାରା ଧାର୍ମିକର ଓ ମୋଟାମୋଟି ଭାବେ ବ୍ଲୁଟ ଯେ ଆମମାନଙ୍କୁ ସୂଚୀକରଣ ବା ପବିତ୍ରତା ଜୀବନର ଅନୁଭୂତି ଯେପରି ଆମେ ପାଇପାରିବା, ସେହିପରି ଆମେ ବିଶ୍ୱାସ ଓ ପବିତ୍ରତା ହେବା ଉଚିତ, ଯେପରି ଯାକୁବ 2:21-24 ପର୍ଯ୍ୟନ୍ତ ଯାକୁବ ଏହିପରି ଉଲ୍ଲେଖ କରୁଅଛନ୍ତି। ଭଉଣୀ ଏଲଏନଜି ହ୍ୱାଇଟ୍ ଲେଖନ୍ତି ଏହିପରି, ପବିତ୍ର ଦ୍ୱାରା ଯାହାକି ଧାର୍ମିକତାରେ ଗଣିତ ହୋଇଥାଉ ବୋଲି, ଏବଂ ଧାର୍ମିକତାରେ ସୂଚୀକରଣ ଆମମାନଙ୍କୁ ପ୍ରଦାନ କରାଯାଇଅଛି। ପ୍ରଥମ ଧାର୍ମିକତା ସ୍ୱର୍ଗକୁ ଯିବା ପାଇଁ ଅଟେ, ମୁଖ୍ୟ ବିଷୟ ଏହା ଅଟେ। ଦ୍ୱିତୀୟ ଟି ସ୍ୱର୍ଗକୁ ଯିବା ପାଇଁ ଯୋଗ୍ୟତା କରାଏ। ପ୍ରିୟ ଶ୍ରୋତା, ଯେପରି ଆମେ ଦ୍ୱିତୀୟ କରନ୍ତି 12:9 ପାଉଛୁ କି ଆମ୍ଭର ଅନୁଗ୍ରହ ତୁମ୍ଭ ନିମନ୍ତେ ଯଥେଷ୍ଟ, କାରଣ ଦୁର୍ବଳତାରେ ଆମ୍ଭର ଶକ୍ତି ସିଦ୍ଧ ହୁଏ। ସେହି ବିଶ୍ୱାସକୁ, ସେହି ପବିତ୍ରତାକୁ ପ୍ରାପ୍ତ କରିବା ପାଇଁ ଆମର ସେହି ଶକ୍ତି ନାହିଁ। ଈଶ୍ୱରଙ୍କ ଅନୁଗ୍ରହ ଅତ୍ୟନ୍ତ ଆମ ଜୀବନରେ ଜରୁରୀ ପଡ଼ିଥାଏ। କାହାଣୀଟି କୁହାଯାଉଅଛି, କେତେଦିନ ତଳେ ମୋର ଟିକି ପୁଅଟି ରାସ୍ତାରେ ଚାଲିଯାଉଥିବା ବହୁ ସଂଖ୍ୟା ତୀର୍ଥଯାତ୍ରୀମାନଙ୍କୁ ଦେଖି ନିଜର କୁନି କୁନି ହସ୍ତରେ କରତାଳି କରି ଆନନ୍ଦ ଉପଭୋଗ କରୁଥିଲା। ସେମାନଙ୍କର ବିଭିନ୍ନ ରଙ୍ଗର ପୋଷାକ, ଶ୍ଲୋକ, ଗୀତ, ବାଦ୍ୟ ଏବଂ ଶବ୍ଦଗୁଡ଼ିକ ଦେଖି ଖୁସି ଅନୁଭବ କରୁଥିଲା। ମୁଁ କହିବା ପାଇଁ ଚାହେଁ ଯେ ପ୍ରିୟ ଶ୍ରୋତା, କାର୍ଯ୍ୟକ ବା ବାକ୍ଷିକ ତୀର୍ଥଯାତ୍ରୀମାନେ ଖାଲି ପାଦରେ ପ୍ରାୟ 100+ କିଲୋମିଟର ଗୋବିଏ ମାଠିଆରେ ଭଲ ବହି ମେରୁତ ବା ଦରିଦ୍ର ପର୍ଯ୍ୟନ୍ତ ଯାତ୍ରା କରୁଛନ୍ତି ବା କରନ୍ତି। ତାଙ୍କର ଲକ୍ଷ୍ୟ ସ୍ଥାନରେ ପହଞ୍ଚିଲେ ବା ପହଞ୍ଚିଲା ପରେ ସେମାନେ ତାଙ୍କର ବିଶ୍ୱାସ କରୁଥିବା ଦେବତାକୁ ଜଳଦାନ କରନ୍ତି। ସେମାନେ ବିଶ୍ୱାସ କରନ୍ତି ଯେ ଏପରି କଲେ ସେମାନଙ୍କର ପାପ ସବୁ କ୍ଷମା ହେବ। ପ୍ରିୟସୁତା, ଦିନେ ଜଣେ ମଧ୍ୟମ ବୟସର ଲୋକଙ୍କୁ ସେହି ଯାତ୍ରାରେ ଯାଉଥିବାରୁ ଦେଖୁ ମୋର ହୃଦୟରେ ଦୟା ଆସିଲା। ତାହାର ଆଣ୍ଠୁରୁ ରକ୍ତ ବାହାରି ଗୋଡ଼ ପୁରା ଫୁଲି ଯାଇଥିଲା। ତାର ଓଟଟି ତୃଷାରେ ଶୁଖିଯାଇଥିଲା। ସେ ବ୍ୟଥା ଯୋଗୁଁ ବହୁତ କଷ୍ଟରେ ଚାଲୁଥିଲା। କିଛି ଦୂରରେ ଆଉ ଜଣେ ବ୍ୟକ୍ତି ସେ ରାସ୍ତାରେ ଦୌଡ଼ି ଦୌଡ଼ି ଯାଉଥିଲା। ତେବେ ଏହି ଲେଖକଙ୍କର ସ୍ୱାମୀ ତାହାକୁ ପଚାରିଲେ, ତୁମ୍ଭେ କେଉଁଠାକୁ ଯାଉଅଛ? ସେ ଉତ୍ତର ଦେଲା, 80 କିଲୋମିଟର ଦୂରରେ ଥିବା ମନ୍ଦିରକୁ ଯାଉଛି ବୋଲି ସେ ଉତ୍ତର ଦେଲେ। କିନ୍ତୁ ଏପରି କରିବା ଦ୍ୱାରା ତୁମ୍ଭକୁ କ'ଣ ଉପକାର ମିଳୁଛି? ଏପରି ବୟସରେ ଏସବୁ କରିବା କଷ୍ଟସାଧ୍ୟ ବୋଲି ସେ କହିଲେ। ମୋର ସ୍ୱାମୀ ତାକୁ ବୁଝାଇବା ପାଇଁ ଚେଷ୍ଟା କଲା। ଏହିପରି ଏହି ଲେଖକ କହନ୍ତି, ହଁ ପ୍ରିୟସୁତା, ଆଜ୍ଞା, ମୋର ଏପରି କଷ୍ଟ ଯନ୍ତ୍ରଣା ଭୋଗିବା ଦ୍ୱାରା ମୋତେ ବହୁତ ଉପକାର ମିଳିବ ବୋଲି ସେହି ବୃଦ୍ଧ ଲୋକ ଉତ୍ତର ଦେଲେ। ଏହା ମୁଁ ଟଙ୍କା ପଇସା ପାଇଁ କଷ୍ଟ ଭୋଗୁନାହିଁ, କିନ୍ତୁ ମୋ ପାପ ପାଇଁ ଭୋଗୁଅଛୁ ବୋଲି, ଆଉ ଏହା କରିବା ଫଳରେ ମୋ ପାପ ସବୁ ପରିଷ୍କାର ହେବ ଓ ମୁଁ ପରିତ୍ରାଣ ପାଇପାରିବି। ତୁମେ କ'ଣ ନିଶ୍ଚିତ ଯେ ଏପରି କଲେ ତାହା ପାଇପାରିବ? ଏହା ତ ଆମ୍ଭେ ପ୍ରେରଣା ପାଇଅଛୁ, ଆଜ୍ଞା ବୋଲି ସେ ଉତ୍ତର ଦେଲେ। ବାକି ସବୁ ତାହାଙ୍କର ଇଚ୍ଛା। ଆମ୍ଭେମାନେ କେତେ ଭାଗ୍ୟବାନ, ଆମ୍ଭେମାନେ କେତେ ଆଶୀର୍ବାଦର ପ୍ରାପ୍ତର ସନ୍ତାନ କି ଆମ୍ଭମାନଙ୍କର ପରମେଶ୍ୱର ଆମ୍ଭମାନଙ୍କ ଠାରୁ କୌଣସି ଯନ୍ତ୍ରଣା ବା କଷ୍ଟ ଚାହାନ୍ତି ନାହିଁ। ସେ ଆମ୍ଭମାନଙ୍କୁ ଜୀବନଦାୟକ ଜଳ ଦିଅନ୍ତି। ତାହାଙ୍କର ମହାନ ପ୍ରତିଜ୍ଞା ରହିଛି। ପ୍ରିୟସୋତା, ସେ କହନ୍ତି, ମୋର ଅନୁଗ୍ରହ ତୁମ ନିମନ୍ତେ ଯଥେଷ୍ଟ, ଅନ୍ୟ କୌଣସି ମେଷ ଶାବକ ନୁହେଁ, ଅନ୍ୟ କୌଣସି ନାମ ନାହିଁ, ସ୍ୱର୍ଗରେ, ପୃଥିବୀରେ, ପାତାଳରେ ଅନ୍ୟ କୌଣସି ଆଶା ନାହିଁ, ପାପ ଆଉ ତାହାର ଲଜ୍ଜାଠାରୁ ଲୁଚିବା ନିମନ୍ତେ ଅନ୍ୟ କୌଣସି ଜାଗା ନାହିଁ, ତୁମ ଛଡ଼ା ଆଉ କେହି ନୁହେଁ। ପ୍ରିୟସୋତା, ସେହି ସ୍ୱର୍ଗୀୟ ପିତାକୁ ଆମେ ଧନ୍ୟବାଦ ଦେବାର ଉଚିତ, ଯେହେତୁ ସେ ଆମମାନଙ୍କୁ ସେହି ଆଶାରେ ଭରାଇ ଅଛନ୍ତି। ପ୍ରିୟ ଶ୍ରୋତା, ଚାଲନ୍ତୁ ସେହି ଜୀବନଦାୟକ ପ୍ରଭୁ ଯୀଶୁଙ୍କଠାରେ ଆମେ ବିଶ୍ୱାସ କରିବା, ଯେପରି ଆମେ ଧାର୍ମିକତା ପବିତ୍ରତା ହେବା ଆଉ ସ୍ୱର୍ଗରାଜ୍ୟ ପାଇଁ ଯୋଗ୍ୟତା ହୋଇପାରିବା। ଏହି ଆଶାରେ ଚାଲନ୍ତୁ ସେହି ମଧୁରମୟ ନାମରେ ବିନୟ ସ୍ୱରୂପେ ପ୍ରାର୍ଥନା ଉଚ୍ଚାରଣ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ଆଦି ଅନନ୍ତ ଦୟାମୟ ପରମେଶ୍ୱର, ଧନ୍ୟବାଦ ଅର୍ପଣ କରୁଅଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତଙ୍କ ଦ୍ୱାରା ଆମ୍ଭମାନଙ୍କ ପାଖକୁ ଆଣିଲ, ଶୁଣେଇଲ, ଯେପରିକି ବିଶ୍ୱାସ ଦ୍ୱାରା ଆମେ ଧାର୍ମିକ ଗଣାଯିବ, ପବିତ୍ରତା ହୋଇପାରିବ, ସ୍ୱର୍ଗରାଜ ଯିବା ପାଇଁ ଯୋଗ୍ୟତା ଗ୍ରହଣ କରିପାରିବ। ଆମ ପାପ ସବୁ କ୍ଷମା କର, ବୁଦ୍ଧିରେ ଜ୍ଞାନରେ ଶକ୍ତିରେ ଧନରେ ପରିପୂର୍ଣ୍ଣ କର, ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର। ଦୁଃଖ କଷ୍ଟ ବାଧା ବିଘ୍ନ ଶତ୍ରୁ ସୈତାନ ହସ୍ତରୁ ଆମମାନଙ୍କୁ ଦୂରେଇ ରଖ, ସୁସ୍ଥ ସବଳରେ ରଖ। ଆଉ ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଏହି ପୃଥିବୀକୁ ଆସିବେ ହେ ପରମେଶ୍ୱର, ସେତେବେଳେ ଆମମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ଶୁଣି ଗ୍ରହଣ କର। ଆମେନ୍।
ଯୀଶୁ ନାମ ମଧୁ ନାମ, ଯୀଶୁ ନାମ ମଧୁ ନାମ, ଯୀଶୁ ନାମ ପ୍ରିୟ ନାମ, ସୁମଧୁର ସୁରେ ଗାଏ ସେହି ଯୀଶୁ ନାମ, ସୁମଧୁର ସୁରେ ଗାଏ ସେହି ଯୀଶୁ ନାମ, ଯୀଶୁ ନାମ ମଧୁ ନାମ, ଯୀଶୁ ନାମ ପ୍ରିୟ ନାମ, ଯୀଶୁ ନାମ ମଧୁ ନାମ, ଯୀଶୁ ନାମ ପ୍ରିୟ ନାମ, ସୁମଧୁର ସୁରେ ଗାଏ ସେହି ଯୀଶୁ ନାମ, ସେହି ଯୀଶୁ ନାମ। ଶରଣ ନିଆ गाए सही जिसु नाम सही जिसु नाम
শ্রোতা আমি আশা করুছু যে আমার কার্যক্রম আপনার পসন্দ লাগুথিব আপনার মতামত জনাইব আমার এই ঠিকার যোগাযোগ করতু আমার ঠিকনা আডভেন্টিস্ট মিডিয়া সেন্টার এসডিএ মিশন কম্পাউন্ড সালিসবুরি পার্ক পুণে 411037 মহারাষ্ট্র বা খোলন্তু আমার ওয়েবসাইট যেকোনসি অ্যান্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori এবং www.adventistmediacenterindia.org অ্যাডভেন্টিস্ট মিডিয়া সেন্টার ইন্ডিয়ার স্পেলিং হেউছি ADVENTISTMEDIACENTRE INDIA অথবা ডাউনলোড করন্তু আমার মোবাইল অ্যাপ আপনার মোবাইল প্লে স্টোর কু যাঁতু আউ টাইপ করন্তু দ্য ভয়েস অফ হোপ আউ ডাউনলোড করন্তু ঈশ্বর আপনার আশীর্বাদ করন্তু ধন্যবাদ।